ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତୃଣମୂଳ ସହିତ ସଂଯୋଗ ହୋଇ ରହିଥିବା ଦେଶଗୁଡ଼ିକ ହିଁ ବିକାଶ ଓ ରାଷ୍ଟ୍ର ନିର୍ମାଣ ଦିଗରେ ଅଗ୍ରସର ହୋଇଥାନ୍ତି ସମ୍ଭିଧାନ ପ୍ରଣେତା ଡକ୍ଟର ବିଆର୍ ଆମ୍ବେଦକରଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଉଦ୍ଦେଶ୍ୟରେ ଗତ 10 ବର୍ଷ ଧରି କେନ୍ଦ୍ର ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି କହିଲେ ପ୍ରଧାନମନ୍ତ୍ରୀ ପୁଲିସ୍ ଆଧୁନିକୀକରଣ ଯୋଜନା ଅଧୀନରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟତା ଲାଗି ମଞ୍ଜୁର କରାଯାଇଛି 4,846 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଆଜି ବେଜିଂଠାରେ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହିତ କରିଛନ୍ତି ଆଲୋଚନା ଏବଂ ବାଂଲାଦେଶରେ ଗୋଷ୍ଠୀ ସଂଘର୍ଷ ଫଳରେ 2 ମୃତ ଓ 100ରୁ ଉର୍ଦ୍ଧ ଆହତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜଗୁଡ଼ିକୁ ଭାରତର ବିଭିନ୍ନ ବରପୁତ୍ରଙ୍କ ନାମରେ ନାମିତ କରାଯିବା ପ୍ରକ୍ରିୟା ଦେଶ ପ୍ରତି ସେମାନଙ୍କର ସେବା ଓ ଅବଦାନକୁ ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ସୁରକ୍ଷିତ ରଖାଯିବା ଦିଗରେ ପଥ ପରିଷ୍କାର କରିବ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ତୃଣମୂଳ ସହିତ ସଂଯୋଗ ହୋଇ ରହିଥିବା ଦେଶଗୁଡ଼ିକ ହିଁ ବିକାଶ ଓ ରାଷ୍ଟ୍ର ନିର୍ମାଣ ଦିଗରେ ଅଗ୍ରସର ହୋଇଥାନ୍ତି ଜାତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କର ଦେଶ ପ୍ରତି ରହିଥିବା ଉଲ୍ଲେଖନୀୟ ଅବଦାନକୁ ସଂରକ୍ଷିତ ରଖିବା ଏବଂ ଏହି ସ୍ମୃତିକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ମଧ୍ୟରୁ ଏହା ଏକ ଅଂଶବିଶେଷ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି ସମ୍ଭିଧାନ ପ୍ରଣେତା ଡକ୍ଟର ବିଆର୍ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ସରକାର ସମ୍ମାନ ପ୍ରଦର୍ଶନ ପୂର୍ବକ ଗତ 10 ବର୍ଷ ଧରି ତାଙ୍କର ଦୃଷ୍ଟିକୋଣକୁ ସଫଳ କରିବା ଉଦ୍ଦେଶ୍ୟରେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ରାଜ୍ୟସଭାରେ ଡକ୍ଟର ଆମ୍ବେଦକରଙ୍କ ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ପକ୍ଷରୁ କରାଯାଉଥିବା ହଟ୍ଟଗୋଳ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏହା କହିଛନ୍ତି ସେ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଦେଇଥିବା ମନ୍ତବ୍ୟରେ କଂଗ୍ରେସ ଦଳର କଳା ଇତିହାସ ଲୋକଲୋଚନକୁ ଆସିଯିବାରୁ ଏହି ଦଳ ସମ୍ପୂର୍ଣ୍ଣ ବିଚଳିତ ହୋଇପଡ଼ିଛି ଅନ୍ୟପକ୍ଷରେ ତାଙ୍କ ସରକାର ଡକ୍ଟର ଆମ୍ବେଦକରଙ୍କ ସହିତ ଜଡ଼ିତ ଥିବା 5ଟି ଆଇକନିକ୍ ସ୍ଥାନ ସମେତ ପଞ୍ଚତୀର୍ଥର ବିକାଶ ଲାଗି ଅନେକ ପଦକ୍ଷେପ ନେଇଛନ୍ତି ସେହିଭଳି ଦଶନ୍ଧି ଧରି ବିଚାରାଧୀନ ଥିବା ଚୈତ୍ୟଭୂମି ଜମି ସମ୍ପର୍କିତ ମାମଲା ମଧ୍ୟ ତାଙ୍କ ସରକାରଙ୍କ ସମୟରେ ସମାଧାନ ହୋଇପାରିଛି ଏହାଛଡ଼ା ଡକ୍ଟର ଆମ୍ବେଦକର ତାଙ୍କ ଜୀବନର ଶେଷ ବର୍ଷ ଅତିବାହିତ କରିଥିବା ନୂଆଦିଲ୍ଲୀସ୍ଥିତ 26 ଆଲିପୁର ରୋଡ୍କୁ ମଧ୍ୟ କେନ୍ଦ୍ର ସରକାର ବିକଶିତ କରିଛନ୍ତି ଏବଂ ସେ ଲଣ୍ଡନରେ ରହୁଥିବା ଘରଟିକୁ ମଧ୍ୟ ଇତିମଧ୍ୟରେ ସରକାର ନିଜ ଅଧୀନକୁ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଡକ୍ଟର ଆମ୍ବେଦକରଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସରକାର ଦେଶରୁ 25 କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବା ଅନୁସୂଚିତ ଜାତି ଓ ଜନଜାତି ଆଇନକୁ ସଶକ୍ତ କରିପାରିବା ଭଳି ଅନେକ ଜନକଲ୍ୟାଣକାରୀ କାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଗତକାଲି ରାଜ୍ୟସଭାରେ ସେ ସମ୍ଭିଧାନ ପ୍ରଣେତା ଡକ୍ଟର ବିଆର୍ ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ଏହି ଦଳ ବିକୃତ ଭାବେ ଉପସ୍ଥାପନ କରିଛି ଆଜି ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କଂଗ୍ରେସର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ଏଥିସହିତ କଂଗ୍ରେସ ଅନେକ କ୍ଷେତ୍ରରେ ଡକ୍ଟର ବିଆର୍ ଆମ୍ବେଦକରଙ୍କୁ ବିରୋଧ କରିବା ସହିତ ଦେଶର ସମ୍ଭିଧାନ ଓ ସଂରକ୍ଷଣ ବ୍ୟବସ୍ଥାର ମଧ୍ୟ ବିରୋଧୀ ବୋଲି ଶ୍ରୀ ଶାହା କହିଛନ୍ତି ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯିବା ଦ୍ୱାରା ଏହି ଦଳ ସମସ୍ତଙ୍କର ସାମ୍ବିଧାନିକ ମୂଲ୍ୟବୋଧକୁ ଉଲ୍ଲଂଘନ କରିଛି ଦେଶର ସର୍ବୋଚ୍ଚ ଗଣତାନ୍ତ୍ରିକ ମଞ୍ଚ ସଂସଦରେ ଯେତେବେଳେ ସମ୍ଭିଧାନ ପ୍ରସଙ୍ଗରେ ଆଲୋଚନା କରାଯାଉଛି ତାହା ସତ୍ୟ ଏବଂ ପ୍ରମାଣଯୋଗ୍ୟ ତଥ୍ୟ ଉପରେ ଆଧାରିତ ହେବା ଉଚିତ ବୋଲି ଶ୍ରୀ ଶାହା ମତବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 21 ଓ 22 ତାରିଖ କୁଏତ ଯାତ୍ରା କରିବେ କୁଏତର ଅମିର ଶେଖ୍ ମେଶାଲ ଅଲ୍ ଅହମ୍ମଦ ଅଲ୍ ଜାବେର ଅଲ୍ ସାବାହାଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ସେଠାକୁ ଯାଉଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ମିଳିଥିବା ସୂଚନା ଅନୁଯାୟୀ 43 ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଏହି ଦେଶ ଗସ୍ତ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ କୁଏତର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱାରା ଭାରତ ଓ କୁଏତ ମଧ୍ୟରେ ବହୁପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବାର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଏହି ବିବୃତ୍ତିରେ କୁହାଯାଇଛି ଏତଦ୍ବ୍ୟତୀତ ସେଠାରେ ବସବାସ କରୁଥିବା ଭାରତୀୟଙ୍କ ସହିତ ମଧ୍ୟ ଶ୍ରୀ ମୋଦି ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଭାରତ ଓ କୁଏତ ମଧ୍ୟରେ ପାରମ୍ପରିକ ତଥା ଐତିହାସିକ ବନ୍ଧୁତ୍ୱ ରହିଆସିଛି କୁଏତର ଶ୍ରେଷ୍ଠ ବ୍ୟବସାୟିକ ଭାଗିଦାରୀଙ୍କ ମଧ୍ୟରେ ଭାରତ ଅନ୍ୟତମ। ସେଠାରେ ବସବାସ କରୁଥିବା ବିଦେଶୀଙ୍କ ମଧ୍ୟରେ ସର୍ବାଧିକ ଭାରତୀୟ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପୁଲିସ୍ ଆଧୁନିକୀକରଣ ଯୋଜନା ଅଧୀନରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟତା ଲାଗି 4,846 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପକୁ ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ ବାହିନୀକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ, ଅସ୍ତ୍ରଶସ୍ତ ଓ ଯୋଗାଯୋଗ ସାମଗ୍ରୀ ଯୋଗାଇଦେବା ସହିତ ପୁଲିସ୍ ଥାନା ନିର୍ମାଣ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏତଦ୍ବ୍ୟତୀତ ଏହି ଯୋଜନା ଅଧୀନରେ ପୁଲିସ୍ ବାହିନୀ ଲାଗି ଗୃହ ନିର୍ମାଣ ସମେତ ଅନ୍ୟାନ୍ୟ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ସାମ୍ପ୍ରଦାୟିକ ସଦ୍ଭାବକୁ ସଶକ୍ତ କରିବା ସହିତ ବୌଦ୍ଧ, ଜୈନ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଆୟୋଗଙ୍କ ପକ୍ଷରୁ ସର୍ବଧର୍ମ ସମ୍ବାଦ ଆୟୋଜିତ କରାଯାଇଆସୁଛି। ଆଜି ଲୋକସଭାରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି 2021 ମସିହା ଡିସେମ୍ବରରୁ ଏପର୍ଯ୍ୟନ୍ତ ଆୟୋଗ ଏଭଳି 38 ବୈଠକ ଆୟୋଜନ କରିସାରିଛନ୍ତି। ସେଥିମଧ୍ୟରୁ 5 ବୈଠକରେ ସ୍ୱତନ୍ତ୍ର ଭାବେ ଜୈନ ଓ ବୌଦ୍ଧ ସମ୍ପ୍ରଦାୟର ଉପରେ ବିଶେଷ ଆଲୋଚନା କରାଯାଇଛି। ବିଶେଷକରି ବୋଧଗୟା ମନ୍ଦିର ପରିଚାଳନା, ପାଲି ଭାଷାକୁ ପ୍ରୋତ୍ସାହନ ଦେବା, ଦୁର୍ଗମ ଅଞ୍ଚଳରେ ରହୁଥିବା ବୌଦ୍ଧ ସମ୍ପ୍ରଦାୟଙ୍କ ଲାଗି ବିଦ୍ୟାଳୟ ଓ ଗୋଷ୍ଠୀ କେନ୍ଦ୍ରମାନ ସ୍ଥାପନ କରିବା ସମେତ ଜୈନ ସମ୍ପ୍ରଦାୟର ସାଧୁସନ୍ତ ତଥା ଐତିହ୍ୟର ସୁରକ୍ଷା ଉପରେ ଆଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଉତ୍ଥାନ ମହାଅଭିଯାନ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟକୁ 4,388 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆଜି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ନୂତନ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ଶ୍ରୀ ଯୋଶୀ କହିଛନ୍ତି, କୃଷିକ୍ଷେତ୍ରକୁ ସୌରଶକ୍ତି ଯୋଗାଇଦେବା ଉଦ୍ଦେଶ୍ୟରେ 2019 ମସିହାରେ ଏହି ପିଏମ୍ କୁସୁମ ଯୋଜନା ଆରମ୍ଭ ହୋଇଥିଲା। ସେହିଭଳି ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଯୋଶୀ କହିଛନ୍ତି, 2022-23 କୃଷି ଋତୁରେ ଏପର୍ଯ୍ୟନ୍ତ 99.9% ଚାଷୀଙ୍କ ଆଖୁଜନିତ ପ୍ରାପ୍ୟ ପ୍ରଦାନ କରାଯାଇସାରିଛି। ଏହି ଋତୁରେ ମୋଟ 1.10 ଲକ୍ଷ କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି। ସେହିଭଳି 2024-25 ଋତୁରେ ମୋଟ 11,141 କୋଟି ଟଙ୍କା ମଧ୍ୟରୁ 8,126 କୋଟି ଟଙ୍କା ଏପର୍ଯ୍ୟନ୍ତ ଆଖୁଚାଷୀଙ୍କୁ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଯୋଶୀ କହିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ବେଜିଂଠାରେ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ ୟିଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷ ଭାବେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହିତ ପୂର୍ବାଞ୍ଚଳ ଲଦାଖଠାରେ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗତ 4 ଧରି ଶିଥିଳ ପଡ଼ିଥିବା ଦ୍ୱିପକ୍ଷୀୟ ସମ୍ପର୍କକୁ ପୁନଃକ୍ଷମ କରିବା ଉପରେ ଦୁଇ ନେତା ମତ ବିନିମୟ କରିଛନ୍ତି। 23ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନାରେ ଭାଗ ନେବା ଲାଗି ଭାରତୀୟ ଦଳର ନେତୃତ୍ୱ ନେଇ ଶ୍ରୀ ଡୋଭାଲ ଗତକାଲି ବେଜିଂରେ ପହଞ୍ଚିଛନ୍ତି। ଏହି ପ୍ରତିନିଧିସ୍ତରୀୟ ଆଲୋଚନାର ଶେଷ ବୈଠକ 2019 ମସିହାରେ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା। ଚଳିତ ଆଲୋଚନାରେ ଗତ ଅକ୍ଟୋବର 21 ତାରିଖ ଦିନ ପୂର୍ବାଞ୍ଚଳ ଲଦାଖଠାରେ ସୈନ୍ୟ ଅପସାରଣ ଏବଂ ପାଟ୍ରୋଲିଂ ସମ୍ପର୍କିତ ଦୁଇ ଦେଶ ମଧ୍ୟରେ ହୋଇଥିବା ରାଜିନାମା ଆଧାରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ପୁନରୁଦ୍ଧାର କରିବା ଉପରେ ବିଶେଷ ଆଲୋଚନା କରାଯିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ରୁଷ୍ର କାଜାନ୍ଠାରେ ଗତ ଅକ୍ଟୋବର 24 ବ୍ରିକ୍ସ ସମ୍ମିଳନୀ ଅବସରରେ ହୋଇଥିବା ଆଲୋଚନାରେ ଆପୋଷ ବୁଝାମଣା ଭିତ୍ତିକ ପ୍ରତିଶ୍ରତି ଚୀନ୍ ରକ୍ଷା କରିବ ବୋଲି ଗତକାଲି ଏକ ବିବୃତ୍ତିରେ କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ତାଙ୍କର ଇସ୍ରାଏଲ୍ ପ୍ରତିପକ୍ଷ ଗିଡିଅନ୍ ସାର୍ଙ୍କ ସହିତ ଟେଲିଫୋନ୍ ଯୋଗେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଏହି ଆଲୋଚନା ସମୟରେ ସମ୍ପୃକ୍ତ ଅଞ୍ଚଳର ସ୍ଥିତି ସମ୍ପର୍କରେ ଶ୍ରୀ ସାର୍ ତାଙ୍କୁ ଅବଗତ କରାଇଛନ୍ତି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ଦ୍ୱିପକ୍ଷୀୟ ସମ୍ପର୍କକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବାଂଲାଦେଶର ଟୋଙ୍ଗି ଗାଜିପୁରସ୍ଥିତ ବିଶ୍ୱ ଇଜ୍ତେମା ପଡ଼ିଆରେ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ 100ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏ ସମ୍ପର୍କରେ ଗାଜିପୁରର ଉପାୟୁକ୍ତ କହିଛନ୍ତି, ଆଜି ପ୍ରତ୍ୟୁଷରେ ବିଶ୍ୱ ଇଜ୍ତେମା ପଡ଼ିଆକୁ ନିଜ ଦଖଲକୁ ନେବା ଉଦ୍ଦେଶ୍ୟରେ ତାବ୍ଲିଗି ଜମାତର ମୌଲାନା ଜୁବେର ଅହମ୍ମଦ ଓ ଭାରତୀୟ ମୌଲାନା ସାଦ୍ କାନ୍ଧାଲମିଙ୍କ ସମର୍ଥକଙ୍କ ମଧ୍ୟରେ ଏହି ସଂଘର୍ଷ ହୋଇଛି। ଆହତଙ୍କୁ ଢାକା ଓ ସ୍ଥାନୀୟ ବିଭିନ୍ନ ହସ୍କିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତୃଣମୂଳ ସହିତ ସଂଯୋଗ ହୋଇ ରହିଥିବା ଦେଶଗୁଡ଼ିକ ହିଁ ବିକାଶ ଓ ରାଷ୍ଟ୍ର ନିର୍ମାଣ ଦିଗରେ ଅଗ୍ରସର ହୋଇଥାନ୍ତି। ପୁଲିସ୍ ଆଧୁନିକୀକରଣ ଯୋଜନା ଅଧୀନରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟତା ଲାଗି ମଞ୍ଜୁର କରାଯାଇଛି 4,846 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ବେଜିଂଠାରେ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହିତ କରିଛନ୍ତି ଆଲୋଚନା।